6:14 ଦିନେ ଜଣେ ମିଶରୀୟ ଲୋକ ଇସ୍ରାଏଲ ଦାସକୁ ଆଘାତ କରୁଥିବା ମଶା ଦେଖିଲେ। ସେ ନିଜ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ମିଶରୀୟ ଲୋକକୁ ବଧ କଲେ। ଏହି କାରଣରୁ ମଶା ରାଜାଙ୍କଠାରୁ ଦୌଡ଼ି ଚାଲିଗଲେ। ସେ ସିନୋଇ ପ୍ରାନ୍ତରେ 40 ବର୍ଷ ରହିଲେ। ଦିନେ ସେ ଗୋଟିଏ ଅଦ୍ଭୁତ ବିଷୟ ଦେଖିଲେ। ଗୋଟିଏ ବୁଦା ଅଗ୍ନିରେ ଜଳୁଅଛି, କିନ୍ତୁ ତାହା ନଷ୍ଟ ହେଉନାହିଁ। ସେ ଜ୍ୱଳନ୍ତ ବୁଦାଠାରୁ ପରମେଶ୍ୱର ମଶାଙ୍କୁ ଡାକି କହିଲେ, ମୋର ଲୋକମାନଙ୍କ ଯନ୍ତ୍ରଣା ମୁଁ ଦେଖିଅଛି। ମୁଁ ତୁମ୍ଭକୁ ମିଶ୍ରର ରାଜାଙ୍କ ନିକଟକୁ ପଠାଇବି, ଯେପରି ତୁମ୍ଭେ ମୋର ଲୋକମାନଙ୍କୁ ସେହି ଦେଶରୁ ମୁକ୍ତ କରିଦେବ।